आकाशवाणी ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରୁଷ ୟୁକ୍ରେନ୍ ବିବାଦ ଉପରେ ରୁଷ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟସ୍ଥଳୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ଜାତୀୟ ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ। ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋଲକାତାରେ ଆନ୍ଦୋଳନରତ ଛାତ୍ର ଏବଂ ପୁଲିସ୍ ମୁହାଁମୁହିଁ। ବିଜେପି ପକ୍ଷରୁ ଆସନ୍ତାକାଲି 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିହାର ଏବଂ ଓଡ଼ିଶାରୁ ରାଜ୍ୟସଭାକୁ 3 ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ୟୁକ୍ରେନ୍ ବିବାଦ ଉପରେ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେ ପୁଟିନ୍ଙ୍କ ସହ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଏକ ସ୍ୱତନ୍ତ୍ର ଏବଂ ବିଶେଷ ଅଧିକାରପ୍ରାପ୍ତ ରଣନୈତିକ ଭାଗିଦାରୀକୁ ଅଧିକ ମଜବୁତ କରିବା ପାଇଁ ପଦକ୍ଷେପ ନେବା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ନିକଟରେ ୟୁକ୍ରେନ୍ ଗସ୍ତରୁ ସେ ତାଙ୍କର ଅନୁଭୂତି ବାଣ୍ଟିଛନ୍ତି। ଏହି ବିବାଦର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିବା ଲାଗି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ମଧ୍ୟ ସେ ପୁଟିନ୍ଙ୍କ ସହ ଏହି ଆଲୋଚନା କାଳରେ ଦୋହରାଇଥିବା ମୋଦି କହିଛନ୍ତି। କାର୍ଯ୍ୟସ୍ଥଳୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ପ୍ରସ୍ତାବ ସୁପାରିଶ ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ଜାତୀୟ ଟାସ୍କଫୋର୍ସର ପ୍ରଥମ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ଟାସ୍କଫୋର୍ସର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ସଦସ୍ୟମାନେ ସେମାନଙ୍କର ସୁଚିନ୍ତିତ ପରାମର୍ଶ ରଖିଥିଲେ। ଏହି ପ୍ରସଙ୍ଗରେ ସାରା ଦେଶରୁ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଅଂଶୀଦାରଙ୍କଠାରୁ ପରାମର୍ଶ ଗ୍ରହଣ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ୱେବ୍ସାଇଟ୍ରେ ଏନ୍ଟିଏଫ୍କୁ ପରାମର୍ଶ ଶୀର୍ଷକରେ ଏକ ଜାତୀୟ ପୋର୍ଟାଲ୍ ଖୋଲିଛି। ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଉପଲବ୍ଧ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛି। ଜାତୀୟ ଟାସ୍କଫୋର୍ସର ସଦସ୍ୟମାନଙ୍କ ଅଧିକ ବିଚାର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରମୁଖ ଅଂଶୀଦାରଙ୍କ ପରାମର୍ଶ ଏବଂ ପୋର୍ଟାଲ୍ରେ ଗ୍ରହଣ କରିଥିବା ପରାମର୍ଶକୁ ଏକତ୍ର କରାଯିବ। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ଟାସ୍କଫୋର୍ସର ସଦସ୍ୟମାନେ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ସହ ବ୍ୟାପକ ପରାମର୍ଶ କରିବେ। ଆଜିର ବୈଠକରେ ଟାସ୍କଫୋର୍ସର ସଦସ୍ୟମାନେ ଦର୍ଶାଇଥିଲେ ଯେ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଡାକ୍ତରୀ ବୃତ୍ତିଧାରୀଙ୍କ ସୁରକ୍ଷା ସମ୍ପର୍କରେ ସେମାନଙ୍କ ସହ ସିଧାସଳଖ ଯୋଗାଯୋଗ କରାଯାଇଛି ଏବଂ ବ୍ୟକ୍ତିଗତ ଭାବେ ପ୍ରାୟ 400 ପରାମର୍ଶ ମିଳିଛି। ସ୍ୱଚ୍ଚକାଳୀନ ଚିକିତ୍ସା ପେସାଦାରଙ୍କ ସୁରକ୍ଷା ସମ୍ବନ୍ଧୀୟ ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ଡିଜିମାନଙ୍କ ସହିତ ଆସନ୍ତାକାଲି ଆଭାସୀ ଜରିଆରେ ଏକ ବୈଠକ ରଖାଯାଇଛି। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମିଳିତ ଭାବେ ଅଧ୍ୟକ୍ଷତା କରିବେ। ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶୋଭାଯାତ୍ରା ବେଳେ ଆଜି କୋଲକାତାରେ ପୁଲିସ୍ ଓ ଛାତ୍ର ସଂଗଠନ ମଧ୍ୟରେ ସଂଘର୍ଷ ଘଟିଛି। ଆଇନଗତ ବାରଣ ସତ୍ତ୍ୱେ ରାଜ୍ୟ ସଚିବାଳୟ ଆଡ଼କୁ ଯାଉଥିବା ଛାତ୍ର ସଂଗଠନଗୁଡ଼ିକର ବିକ୍ଷୋଭ ଶୋଭାଯାତ୍ରାକୁ ଅଟକାଇବାକୁ ଯାଇ ପୁଲିସ୍କୁ ଲାଠିଚାର୍ଜ କରିବାକୁ ପଡ଼ିଛି। ହାଉଡ଼ା ପୋଲ, ଫୋର୍ସୋର ରୋଡ୍ ଏବଂ ସାନ୍ତ୍ରାଗାଛିରେ ପୁଲିସ୍ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠିଚାର୍ଜ ଏବଂ ପାଣିମାଡ଼ କରିଥିଲା। ଭିଡ଼ ଅଟକାଇବା ପାଇଁ ବିଭିନ୍ନ ସ୍ଥାନରେ କରାଯାଇଥିବା ବ୍ୟାରିକେଡ୍ଗୁଡ଼ିକୁ ବିକ୍ଷୋଭକାରୀମାନେ ଭାଙ୍ଗି ଦେଇଛନ୍ତି। ପଶ୍ଚିମବଙ୍ଗ ଛାତ୍ର ସମାଜ ଏବଂ ସଂଗ୍ରାମ ଯୁଦ୍ଧା ମଞ୍ଚର ଡାକରାରେ ଆଜି ବିଭିନ୍ନ ଛାତ୍ର ସଂଗଠନ ଏକଜୁଟ ହୋଇ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ରାଜ୍ୟ ସଚିବାଳୟ ନବାନ୍ନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଅନ୍ୟପକ୍ଷରେ ଛାତ୍ର ବିକ୍ଷୋଭରେ ଅଂଶଗ୍ରହଣକାରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ସକାଳ 6ଟାରୁ ପଶ୍ଚିମବଙ୍ଗରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି। ପଶ୍ଚିମବଙ୍ଗ ବିଜେପିର ସଭାପତି ସୁକାନ୍ତ ମଜୁମଦାର ଏହି ଘୋଷଣା କରିବା ସହ ଧର୍ମଘଟରେ ସାମିଲ ହେବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବ୍ରାଜିଲ୍ର G20 ଅଧ୍ୟକ୍ଷତା ପାଇଁ ଭାରତର ପୂର୍ଣ୍ଣ ସମର୍ଥନକୁ ଦୋହରାଇଛନ୍ତି। ଆଜି ଦିଲ୍ଲୀରେ ନବମ ଭାରତ ବ୍ରାଜିଲ୍ ଯୁଗ୍ମ ଆୟୋଗ ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର ଏକ ନ୍ୟାୟସଙ୍ଗତ ବିଶ୍ୱ ଏବଂ ସ୍ଥାୟୀ ଗ୍ରହ ନିର୍ମାଣ ଉପରେ କେନ୍ଦ୍ରିତ ବ୍ରାଜିଲ୍ର ଅନନ୍ୟ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଭାରତ ଏବଂ ବ୍ରାଜିଲ୍ ମଧ୍ୟରେ 2006 ସ୍ଥାପିତ ରଣନୈତିକ ଭାଗିଦାରୀ ବିଗତ ବର୍ଷଗୁଡ଼ିକରେ ବିବିଧ ରୂପ ନେଇଛି। ବ୍ରାଜିଲ୍ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ବର୍ତ୍ତମାନ ପ୍ରତିରକ୍ଷା, ମହାକାଶ, ସାଇବର ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ପରିବ୍ୟାପ୍ତ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିହାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ଏବଂ ବିଜେପି ପ୍ରାର୍ଥୀ ମନନ କୁମାର ମିଶ୍ର ଆଜି ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ଦୁଇଟି ଆସନରେ ଉପନିର୍ବାଚନ ପାଇଁ କେବଳ 2 ନାମାଙ୍କନ ଦାଖଲ ହୋଇଥିଲା। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ କୌଣସି ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନଥିଲେ। ଶ୍ରୀ କୁଶୱାହା ଲୋକମୋର୍ଚ୍ଚା ଆର୍ଏଲ୍ଏମ୍ର ସଭାପତି ଏବଂ ତାଙ୍କ ଦଳ ଏନ୍ଡିଏରେ ସଦସ୍ୟ ଥିବାରୁ ବିଜେପି ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିଲା। ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ସଭାପତି ତଥା ବରିଷ୍ଠ ଆଇନଜୀବୀ ମନନ କୁମାର ମିଶ୍ରଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳର ନେତୃତ୍ୱ ନିଷ୍ପଭି ନେଇଥିଲେ। ଅନ୍ୟପକ୍ଷରେ ଓଡ଼ିଶାରେ ବିଜେପିର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ମମତା ମହାନ୍ତ ରାଜ୍ୟସଭାକୁ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ସଦସ୍ୟ ପଦରୁ ଏବଂ ବିଜୁ ଜନତା ଦଳରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ଓଡ଼ିଶାର ଏହି ଆସନଟି ଖାଲି ପଡ଼ିଥିଲା। ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ମମତା ମହାନ୍ତ ଏବଂ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ମମତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ତା'ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ପକ୍ଷରୁ ନଗରୋଟା ଆସନରୁ ଦେବିନ୍ଦର ସିଂ ରାଣା, ଉଦ୍ଧମପୁର ପଶ୍ଚିମ ଆସନରୁ ପବନ ଗୁପ୍ତା, ପୁଞ୍ ହାଭେଲି ଆସନରୁ ଚୌଧୁରୀ ଅବଦୁଲ ଘନି ଏବଂ ମାତା ବୈଷ୍ଣୋଦେବୀ ଆସନରୁ ବଳଦେବରାଜ ଶର୍ମାଙ୍କୁ ଦଳ ପ୍ରାର୍ଥୀ କରିଛି। ମନୋନୀତ ପ୍ରାର୍ଥୀ ତାଲିକାକୁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁମୋଦନ ଦେଇଛି। ଆଗାମୀ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜନନାୟକ ଜନତା ପାର୍ଟି ଜେଜେପି ଏବଂ କାନ୍ସିରାମଙ୍କ ଆଜାଦ ସମାଜ ପାର୍ଟି ଏଏସ୍ପି ମେଣ୍ଟ କରିଛନ୍ତି। ଜେଜେପି ନେତା ଦୁଷ୍ୟନ୍ତ ସିଂ ଚୌତାଲା ଏବଂ ଏଏସ୍ପି ସଭାପତି ଚନ୍ଦ୍ରଶେଖର ଆଜାଦ ଆଜି ନୂଆଦିଲ୍ଲୀରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ହରିୟାଣାର ସମସ୍ତ 90 ବିଧାନସଭା ଆସନରେ ଏହି ମେଣ୍ଟ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥିରେ ଜେଜେପି 70 ଆସନରେ ଏବଂ ଏଏସ୍ପି 20 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଦୁଇ ଦଳ ପକ୍ଷରୁ ମିଳିତ ଭାବେ କୁହାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର 1 ତାରିଖରେ ଗୋଟିଏ ପର୍ଯ୍ୟାୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଅକ୍ଟୋବର 4 ତାରିଖରେ ଭୋଟ୍ ଗଣତି ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା ପରେ ଜାନସ୍କରକୁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ନୂତନ ଜିଲ୍ଲା ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଜାନସ୍କର ଦ୍ରାସ, ସାମ ନୋବ୍ରା ଏବଂ ଚାଙ୍ଗଥାଙ୍କୁ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ନୂଆ ଜିଲ୍ଲା ଭାବେ ଘୋଷଣା କରିଥିଲେ। ଏହି ଐତିହାସିକ ଘୋଷଣା ପରିପ୍ରେକ୍ଷୀରେ ବିଜୟ ଉତ୍ସବ ପାଳନ ଉଦ୍ଦେଶ୍ୟରେ ଲଦାଖ ସ୍ୱୟଂଶାସିତ ପାର୍ବତ୍ୟାଞ୍ଚଳ ବିକାଶ ପରିଷଦ କାର୍ଗିଲ୍ର କାର୍ଯ୍ୟନିର୍ବାହୀ କାଉନ୍ସିଲର ପୁଞ୍ଚୋକ ତାସି ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଲଦାଖର ଉପରାଜ୍ୟପାଳ ବ୍ରିଗେଡିୟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମସ୍ତିଷ୍କ ସ୍ନାୟୁ ଦୁର୍ବଳତା ପାର୍କିନ୍ସନ୍ ରୋଗର ପରିଚାଳନା ପାଇଁ ଭାରତୀୟ ଡାକ୍ତରୀ ବୈଜ୍ଞାନିକମାନେ ଏକ ନୂତନ ସ୍କାର୍ଟ ସେନ୍ସର ବିକଶିତ କରିଛନ୍ତି। ଏହି ରୋଗ ପାଇଁ ବ୍ୟବହୃତ ଔଷଧର ମାତ୍ରାକୁ ନିୟନ୍ତ୍ରିତ କରିବା ପାଇଁ ସ୍କାର୍ଟଫୋନ୍ ଆଧାରିତ ଏହି ସେନ୍ସର ସୁଲଭ ଏବଂ ବ୍ୟବହାର ଅନୁକୂଳ ଅଟେ। ଏହି ସେନ୍ସର ଶରୀରରେ ଏଲ୍ ଡୋପାର ସାନ୍ଦ୍ରତାକୁ ସଠିକ୍ ଭାବରେ ଚିହ୍ନଟ କରିବାରେ ସାହାଯ୍ୟ କରିବ, ଯାହା ରୋଗର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଔଷଧର ମାତ୍ରା ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ ବୋଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସ ଷ୍ଟଡି ଇନ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କହିଛି। ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ମୁମ୍ବାଇ 3-ଦିନିଆ ଗସ୍ତରେ ଗତକାଲି କଲମ୍ବୋରେ ପହଞ୍ଚିଛି। ଶ୍ରୀଲଙ୍କା ନୌସେନା ପକ୍ଷରୁ ଏହି ଭାରତୀୟ ଯୁଦ୍ଧ ଜାହାଜକୁ ସ୍ୱାଗତ କରାଯାଇଛି। ପଶ୍ଚିମ ନୌସେନା କ୍ଷେତ୍ରର କମାଣ୍ଡିଂ ଅଫିସର ମୁଖ୍ୟାଳୟରେ ନୌସେନା କ୍ଷେତ୍ରର କମାଣ୍ଡର ରିୟର ଆଡମିରାଲ ଡବ୍ଲ୍ୟୁଡିସିୟୁ କୁମାର ସିଂହେଙ୍କୁ ଭେଟିଥିଲେ। ଯୁଦ୍ଧ ପରିଚାଳନା ଅଭ୍ୟାସ ବିନିମୟ ଲକ୍ଷ୍ୟରେ ଶ୍ରୀଲଙ୍କା ନୌସେନାର କର୍ମଚାରୀମାନେ ଭାରତୀୟ ଯୁଦ୍ଧ ଜାହାଜର ପରିଦର୍ଶନ କରିଥିଲେ। ଏହି ରହଣି ସମୟରେ ଭାରତ ଶ୍ରୀଲଙ୍କା ବାୟୁସେନା ଦ୍ୱାରା ପରିଚାଳିତ ସାମୁଦ୍ରିକ ପାଟ୍ରୋଲିଂ ବିମାନ ପାଇଁ ଅତ୍ୟାବଶ୍ୟକୀୟ ସ୍ୱେୟାର ପାର୍ଟସ୍ ବିତରଣ କରିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରୁଷ ୟୁକ୍ରେନ୍ ବିବାଦ ଉପରେ ରୁଷ ରାଷ୍ଟ୍ରପତିଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟସ୍ଥଳୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଗଠିତ ଜାତୀୟ ଟାସ୍କଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ। ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋଲକାତାରେ ଆନ୍ଦୋଳନରତ ଛାତ୍ର ଏବଂ ପୁଲିସ୍ ମୁହାଁମୁହିଁ। ବିଜେପି ପକ୍ଷରୁ ଆସନ୍ତାକାଲି 12 ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିହାର ଏବଂ ଓଡ଼ିଶାରୁ ରାଜ୍ୟସଭାକୁ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷିତ। ସମ୍ବାଦ ଶେଷ ହେଲା।